ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଆସୁଛନ୍। ଆଜ ଦିନଯାକ ସମ୍ବଲପୁରନ ଦୁହେଁ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗଦେବେ। ବୁର୍ଲା ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବ୍ଲି ସମାରୋହ, ମନ୍ଦଲିଆ ପଡ଼ିଆନ ଜିଲ୍ଲା ପ୍ରଶାସନ ଆୟୋଜିତ ଭୀମଭୋଇ ସାମର୍ଥ୍ୟ ଶିବିର, କ୍ଷେତ୍ରାଜପୁର ଦୁର୍ଗାମଙ୍ଗଲମ୍ନ ମାରୱାଡ଼ି ଯୁବାମଞ୍ଚ ତରଫ ଆୟୋଜିତ ରକ୍ତଦାନ ଶିବିର ଆର୍ ସିନ୍ଦୁରପଙ୍କ ଡାକ୍ତର ଜନାର୍ଦ୍ଦନ ପୂଜାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆର୍ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଚଲତି ଖରିଫ ଋତୁର ଧାନଘିନା ଚାଲିଥିବାର ବେଳେ ଅଲଗା ରାଜ୍ୟର ଧାନ ଆସିକରି ଯେନ୍ତା ରାଜ୍ୟ ବିକ୍ରି ନାଇଁ ହୁଏ ସେଟା ରୁକବାରକେ ସରକାର କଡ଼ା ପଦକ୍ଷେପ ନେଇଛନ୍। ଏଛେନ୍ ବରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ନବରଙ୍ଗପୁର ଆର୍ କୋରାପୁଟ ଜିଲ୍ଲାନ ଧାନଘିନା ଚାଲିଥିବାର ବେଳେ ଅଲଗା ରାଜ୍ୟକେ ଲାଗିଥିବା ହେ ଜିଲ୍ଲାମାନଙ୍କର ସିମ୍ନାନ ଏନ୍ଫୋର୍ସମେଣ୍ଟ ଟିମ୍କୁ କାମଥି ଲଗାଯାଇଛି। 120 ଜଣ ଅଧିକାରୀ ଆର୍ କର୍ମଚାରୀଙ୍କୁ ନେଇକରି 40 ଏନ୍ଫୋର୍ସମେଣ୍ଟ ଟିମ୍ ଭିନ୍ ଭିନ୍ ସିମ୍ନା ଜାଗାନ ଅଲଗା ରାଜ୍ୟର ଧାନ ଯେନ୍ତା ନାଇଁ ଆସିପାର୍ବା ତାର୍ ଉପରେ କଡ଼ା ନଜର ରଖିଛନ୍ ବୋଲି ରାଜ୍ୟ ସରକାରଙ୍କ ତରଫ କୁହାଯାଇଛି। ଭୁବନେଶ୍ୱର ୟୁନିଟ୍ 5 ଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଆଇବାକାଲି ସୋମବାର ଦିନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବା। ଆଗନୁ ଗଲା ଅକ୍ଟୋବର ମାସର 28 ଥି ଯେନ୍ମାନେ ଅଭିଯୋଗ କରବାର୍ ଲାଗି ପଞ୍ଜିକରଣ କରିଥିଲେ ଖାଲି ସେମାନଙ୍କର ଶୁଣାଣି ହେବା। ଇଥିର୍ଲାଗି ଫେର୍ଘାଏ ପଞ୍ଜିକରଣ କରବାର୍କେ ନାଇଁ ପଡ଼େ। ଇ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ପୂର୍ତ୍ତିର ତାତି କମ୍ବାର୍ଥୀ ଶକ୍ତି ସଂରକ୍ଷଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଏ ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ହୋଇଥିବା ରାଜ୍ୟସ୍ତରୀୟ ସମାରୋହଟି ସେ କହିଛନ୍ ଯେ ଶକ୍ତି ସଂରକ୍ଷଣ ଲାଗି ଆମର ପଦକ୍ଷେପ ଖାଲି ସଭାସମିତି ଚାରିକାନ୍ତି ଭିତରେ ନାଇଁ ରହିକରି ସବୁଦିନେ ଜୀବନ୍ତୀ ଉତରିବାର ଦରକାର। ବିକଶିତ ଭାରତ ଆର୍ ବିକଶିତ ଓଡ଼ିଶା ଲାଗି ଆମକୁ ଶକ୍ତି ସଞ୍ଚୟ ଦିଗେ ପଦକ୍ଷେପ ନେବାରକେ ପଡ଼ବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ସମାରୋହଟି ଶକ୍ତି ସଂରକ୍ଷଣ ବାବଦେ 7 ରୁ 10 ତକ ଛାତ୍ରଛାତ୍ରୀମାନଙ୍କ ଭିତରେ ହୋଇଥିବା ରାଜ୍ୟସ୍ତରୀୟ କ୍ୱିଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଆଉ ଶକ୍ତି ସଂରକ୍ଷଣ ଦିଗେ ଭଲ କାମ କରିଥିବା ଶିଳ୍ପାନୁଷ୍ଠାନମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ରାଜ୍ୟସ୍ତରୀୟ ଯୁବ ବିଜ୍ଞାନ ମେଳା ଗଲାକାଲି ହୋଇଯାଇଛି। ହେତି କଲେଜ ଆର୍ ବିଶ୍ୱବିଦ୍ୟାଳୟସ୍ତରୀୟ ବରିଷ୍ଠ ବିଭାଗଟି 39 ଆର୍ ବିଦ୍ୟାଳୟସ୍ତରୀୟ କନିଷ୍ଠ ବିଭାଗଟି 19 ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ରାଜ୍ୟର 20 ଜିଲ୍ଲାର ପାଖାପାଖି 100 ଜଣ ଛାତ୍ରଛାତ୍ରୀ ଏଥି ଭାଗ ନେଇଥିଲେ। ବିଜ୍ଞାନ ଆଉ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଯୁଆନ ପିଢ଼ି ନୂଆ ଗବେଷଣା ଉପରେ ଧ୍ୟାନ ଦେବାରକେ ପରାମର୍ଶ ଦେବାର ସଙ୍ଗେ ବିଜ୍ଞାନ ମେଳାଥି ପ୍ରଦର୍ଶିତ ପ୍ରକଳ୍ପମାନଙ୍କର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କର ରାଜ୍ୟସ୍ତରୀୟ ସମାରୋହ ଗଲାକାଲି ଭୁବନେଶ୍ୱର ଜୟଦେବ ଭବନ ହୋଇଯାଇଛି। ହେତି ଛତିଶଗଡ଼ର ଆଘର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆର୍ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗେ ନୀଳମଣି ବିଦ୍ୟାରତ୍ନଙ୍କର ଅବଦାନ ବାବଦେ କହିଥିଲେ। ବଲାଙ୍ଗୀର ଜିଲ୍ଲାସ୍ତରୀୟ ଜାତୀୟ ଯୁବ ଉତ୍ସବ ବଲାଙ୍ଗୀର ଟାଉନ୍ ବାଳିକା ହାଇସ୍କୁଲ୍ନ ହୋଇଯାଇଛି। ହେତି ଜିଲ୍ଲାର ଭିନ୍ ଭିନ୍ ଇଲାକାର ଯୁଆନ ପିଲା ଟୁକେଲ ଯୋଗ ଦେଇକରି କବିତା ଆର୍ ଗଳ୍ପ ଲିଖନ, ବକ୍ତୃତା, ଚିତ୍ରକଳା, ଏକକ ଆର୍ ଦଳଗତ ଲୋକନୃତ୍ୟ, ଲୋକଗୀତ ପ୍ରତିଯୋଗିତାଟି ଭାଗ ନେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ବିନା ବନ୍ଧକ୍ତି କୃଷି ଋଣ ସୀମାକେ 2 ଲକ୍ଷ ଟଙ୍କା ତକ ବଢ଼େଇଛନ୍। ଏଛେନ୍ ବିନା ବନ୍ଧକ୍ତି କୃଷି ଋଣ ସୀମା 1,60,000 ଥିବାର ବେଳେ ଆଇବା ମାସର 1 ନୁ ବଢ଼ତି ସୀମା ଲାଗୁ ହେବା ବୋଲି କୁହାଯାଇଛି। କୃଷି ଆର୍ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫ ଇ ବାବଦେ ସୂଚନା ଦିଆଯାଇକରି କୁହାଯାଇଛି ଯେ ଚାଷୀମାନଙ୍କୁ ଅତ୍କା ଆର୍ଥିକ ସୁବିଧା ଦେବାର ଲାଗି ରିଜର୍ଭ ବ୍ୟାଙ୍କ ଇ ନିଷ୍ପତ୍ତି ନେଇଛି। ଇତାର ସଙ୍ଗେ ଚାଷୀମାନଙ୍କୁ ଋଣ ଦେବାରଟା ଅତ୍କା ବ୍ୟବସ୍ଥିତ ହୋଇପାରବା ଆର୍ କିଷାନ କ୍ରେଡିଟ୍ କାର୍ଡ ଜରିଏ ଋଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରବା। ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନର ସମୟକେ ଆଇବା 31 ତକ ବଢ଼ାଯାଇଛି। ଗାଁ ଆର୍ ସହର ଇଲାକାର ସବୁ ବରଗଡ଼ ଚାଷୀଙ୍କୁ ଏହି ପ୍ରକ୍ରିୟାଟି ସାମିଲ କରାଯାଉଛି। ପିଏମ୍ କିଷାନ ଯୋଜନାଟି ପଞ୍ଜିକୃତ ହୋଇକରି ବିଲ୍ ସହାୟତା ରାଶି ନାଇଁ ପାଇପାରୁଥିବା ହିତାଧିକାରୀମାନଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ ସଙ୍ଗେ ଏନ୍ପିସିଆଇ ଅଧୀନତି ଆଧାର ଲିଙ୍କ, ଜମିଜମା ବାବଦ କୃଷକ ଓଡ଼ିଶା ପୋର୍ଟାଲଟି ଅପଡେଟ୍ ଆଉ ପିଏମ୍ କିଷାନ .gov.in ପୋର୍ଟାଲଟି ଇ କେୱାଇସି ପୂରା କରବାରକେ ରାଜ୍ୟ ସରକାରଙ୍କ ତରଫ ଅନୁରୋଧ କରାଯାଇଛି। ହେଲ୍ପଲାଇନ୍ ନମ୍ଘର 1553333 ଇ ବାବଦୁ ଅତ୍କା ସୂଚନା ମିଳିପାରୁଛି। ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।